ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। ଭାରତ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରୁ ଐତିହାସିକ ସଫଳତା ହାସଲ କରିକି ବହୁତଟି ମାଇଲଖୁଣ୍ଟା ସ୍ଥାପନା କରିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ଦେଲେ ଉଦ୍ବୋଧନ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜ୍ ନେଲେ ଅବସର। ରାଜ୍ୟ ଅବକାରୀ ଏକାଡେମୀ ସ୍ଥାପନା ସରକାରଙ୍କର ବିଚାରାଧୀନ ରହିଛି, କହିଲେ ଅବକାରୀ ମନ୍ତ୍ରୀ ଆଉ କଂସବଧ ସାଙ୍ଗେ ଆଜ୍ ସରୁଛି ସମ୍ବଲପୁରୀ ଧନୁଯାତ୍ରା। ଏଥର ପୁରା ଖବର। ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାର୍ଥୀ ଭାରତର ସଫଳତା ସହିତେ ଘରୋଇ ମହାକାଶ ଗବେଷଣା କ୍ଷେତ୍ରରୁ ବଢ଼ୁଥିବାର ସମ୍ଭାବନାକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 118 ନମ୍ବର ସଂସ୍କରଣଟି ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ବଛର ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରୁ ବହୁତଟି ଐତିହାସିକ ସଫଳତା ହାସଲ କରିକି ନୂଆ ମାଇଲଖୁଣ୍ଟା ସ୍ଥାପନା କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ସ୍ପାଡେକ୍ସ ମିଶନ ଅଧୀନତି ସାଟେଲାଇଟ୍ ଡକିଂ ସଫଳତାର ସହିତେ ଶେଷ କରିକି ଭାରତ ପୃଥିବୀର 4 ନମ୍ବର ଠାନ ହାସଲ କରିଛି।
ହମାରେ ସାଇଣ୍ଟିଷ୍ଟ ନେ ସାଟେଲାଇଟ୍ କି ସ୍ପେସ୍ ଡକିଂ କରାଇ ହେ। ଜବ ଅନ୍ତରିକ୍ଷ ମେ ଦୋ ସ୍ପେସ୍ କ୍ରାଫ୍ଟ କନେକ୍ଟ କିଏ ଜାତେ ହେ ତୋ ଇସ୍ ପ୍ରକ୍ରିୟା କୋ ସ୍ପେସ୍ ଡକିଂ କହତେ ହେ। ୟେ ତକନିକ ଅନ୍ତରିକ୍ଷ ମେ स्पेस स्टेशन तक सप्लाई भेजने और क्रू मिशन के लिए अहम है। भारत ऐसा चौथा देश बना है जिसने ये सफलता हासिल की है।
ପ୍ରଧାନମନ୍ତ୍ରୀ କହିଛନ୍, ଭାରତୀୟ ବୈଜ୍ଞାନିକମାନେ ମହାକାଶନୁ ଚାରା ଲଗାବାରକେ ନେଇକରି ଚଲେଇଥିବାର ଗବେଷଣା ଆର୍ ମହାକାଶନୁ ବିନା ପାଏନ୍ଥି କଂକ୍ରିଟ୍ ତିଆର କରବାର୍ଥି ଆଇଆଇଟି ମାଡ୍ରାସ୍ର ବୈଜ୍ଞାନିକମାନଙ୍କର ଗବେଷଣା ସଫଳ ହେଲେ ଏଇଟା ଭାରତ ଲାଗି ଗୋଟେ ବଡ଼ ଉପଲବ୍ଧି ହେବା। ଆଇବା ରବିବାର ଦିନ ପାଲିତ ହେବାରକେ ଥିବା ସମ୍ଭିଧାନର 75 ବଛର ପୂର୍ତ୍ତି ଆର୍ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସମ୍ଭିଧାନ ତିଆର କରବାର୍ଥି ଯୋଗ ଦେଇଥିବାର ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ସହିତ ସମ୍ଭିଧାନ ସଭାର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଏ ଅବସରରେ ଶ୍ରୋତା କରିଛନ୍। ଦେଶେ ଆଇବା 25 ତାରିଖ ଭୋଟର ଦିବସ ପାଳନ କରାଯିବା। ପ୍ରଧାନମନ୍ତ୍ରୀ ଜାତୀୟ ଭୋଟର ଦିବସର ଗୁରୁତ୍ୱ ବାବଦେ ବୁଝେଇକରି କହିଛନ୍ତି ଯେ ଏଦିନ ଭାରତର ନିର୍ବାଚନ ଆୟୋଗ ଗଠିତ ହୋଇଥିଲା। ଗଣତାନ୍ତ୍ରିକ ପ୍ରକ୍ରିୟା ଥି ନିର୍ବାଚନ କମିଶନଙ୍କର ଭୂମିକା ଆର୍ ଅବଦାନକେ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍। ଆଧୁନିକ ଜ୍ଞାନ କୌଶଳ ଜରିଏ ନିର୍ବାଚନ ପ୍ରକ୍ରିୟା ଐତକା ଫଟିକ ଆର୍ ଅବାଧ ନିରପେକ୍ଷ ହେବାର ସହିତେ ଗଣତନ୍ତ୍ର ସୁଦୃଢ଼ ଆର୍ ସମୃଦ୍ଧ ହୋଇପାରିଛି ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍।
हमारे संविधान निर्माताओं ने संविधान में हमारे चुनाव आयोग को लोकतंत्र में लोगों की भागीदारी को बहुत बड़ा स्थान दिया है। देश में जब 1951-52 में पहली बार चुनाव हुए तो कुछ लोगों को संशय था कि क्या देश का लोकतंत्र जीवित रहेगा, लेकिन हमारे लोकतंत्र ने सारी आशंकाओं को गलत साबित किया। आखिर भारत मदर ऑफ डेमोक्रेसी है। ବିତେ ଦଶକ ମେ ବି ଦେଶ କା ଲୋକତନ୍ତ୍ର ସଶକ୍ତ ହୁଆ ହେ ସମୃଦ୍ଧ ହୁଆ ହେ।
ପ୍ରୟାଗରାଜଠାରେ ଚାଲିଥିବାର ମହାକୁମ୍ଭ ମେଳା ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ସାମ୍ୟ ଆର୍ ସମ୍ପ୍ରୀତିରେ ଏଇଟା ଗୋଟେ ଅସାଧାରଣ ସମ୍ମେଳନ। ଏ ମେଳା ବିବିଧତା ଭିତରେ ଏକତାକେ ଦର୍ଶାଉଛି। ଅଯୋଧ୍ୟା ରାମ ମନ୍ଦିରନୁ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ପର୍ବର ପହେଲା ବାର୍ଷିକୀ ପାଳନକେ ଭିଲ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୋତା କରିଛନ୍। ଦେଶର ଐତିହ୍ୟକେ ସଂରକ୍ଷିତ ରଖବାର ଆର୍ ବିକାଶ ଲାଗି କାମ କରବାର ସମିଆତି ସେନୁ ପ୍ରେରଣା ନେବାର ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଏ ବଛର ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର 9 ବଛର ପୂର୍ତ୍ତି ପାଳନ ବାବଦେ ପ୍ରଧାନମନ୍ତ୍ରୀ ସୂଚନା ଦେଇକରି ଏହି ଅଭିଯାନର ଭାରତୀୟ ଅର୍ଥନୀତିକେ ଅଏତକା ବର୍କସ୍ କରବାର୍ତି ଗୋଟେ ବଡ଼ ଭୂମିକା ନେଇଛେ ବୋଲିକରି କହିଛନ୍। ଆଇବା 23 ତାରିଖ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀକେ ପରାକ୍ରମ ଦିବସ ଭାବେ ପାଳନ କରାଯିବାର ବାବଦେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରବାର ସହିତେ ନେତାଜୀଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ନେତାଜୀଙ୍କର ଜୀବନାଦର୍ଶକେ ଅନୁସରଣ କରବାର ଲାଗି ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍ର ପ୍ରତିଷ୍ଠା ଦିବସଟି ସେମାନଙ୍କର ସାହସ ଉତ୍ସର୍ଗ ଭାବ ଆର୍ ନିଃସ୍ୱାର୍ଥପର ସେବାକେ ପ୍ରଶଂସା କରିଛନ୍। ଜରୁରୀ ସମୟଥି ଲୋକର ସୁରକ୍ଷା ଆର୍ ସ୍ଥିତିର ମୁକାବିଲା କରବାର ଦିଗେ ଏନ୍ଡିଆର୍ଏଫ୍ର କର୍ମଚାରୀମାନଙ୍କର କାମ ପ୍ରଶଂସନୀୟ ବୋଲିକରି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଏନ୍ଡିଆର୍ଏଫ୍ର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇକରି କର୍ମଚାରୀମାନଙ୍କର ସାହସର ପ୍ରଶଂସା କରିଛନ୍। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ଅବସର ନେଇଛନ୍। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆଇବା କାଲିଠାନୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତ୍ତରୁ କେନ୍ଦ୍ର ଆଇନ ଆର୍ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ଏ ବାବଦ ବିଜ୍ଞପ୍ତି ବାହାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀର ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସବୁ ଜିଲ୍ଲାନୁ ଅବକାରୀ ବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରିବାର ଲାଗି ପ୍ରକ୍ରିୟା ମୂଲ ହୋଇଛେ। ଆର୍ ରାଜ୍ୟ ଗୋଟିଏ ଅବକାରୀ ଏକାଡେମୀ ସ୍ଥାପନା ଲାଗି ସରକାର ବିଚାର କରୁଛନ୍ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ଗଲାକାଲ ଗଞ୍ଜାମ ଜିଲ୍ଲା ସୋନାପୁରଠାନେ ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବେଆଇନ ନିଶା କାରବାର ଆର୍ ଚୋରା ଚାଲାଣକେ ପୂରା ରୋକବାର ଦିଗେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ଅବକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଅବକାରୀ ଆଇନ ସଂଶୋଧନ କରିକରି ବିଶୃଙ୍ଖଳିତ ଲୋକମାନଙ୍କୁ ଦଣ୍ଡ ଦେବାର ଅବକାରୀ ଅଧିକାରୀମାନଙ୍କର ତାଲିମ ନୂଆ ଅବକାରୀ ଥାନା ଗଠନ ବାବଦେ ବିଭାଗୀୟ ଅଧିକାରୀମାନଙ୍କର ସାଙ୍ଗେ ଆଲୋଚନା କରିଛନ୍ ବୋଲିକରି ମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାନ ସ୍ୱାଧୀନତା ସଂଗ୍ରାମୀ ଆର୍ ସମାଜସେବୀ ପାର୍ବତୀ ଗିରିଙ୍କୁ ଆଜି ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ବହ୍ନୀ କନ୍ୟା ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ତାଙ୍କୁ ଦେଶପ୍ରେମ ଅଦମ୍ୟ ସାହସ ଆର୍ ନିଃସ୍ୱାର୍ଥ ସେବାର ଅନନ୍ୟ ପ୍ରତୀକ ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମଟି କହିଛନ୍। ସମ୍ବଲପୁରୀ ଧନୁଯାତ୍ରାର ପାଞ୍ଚ ନମ୍ବର ଦିନେ ଆଜି ଗୋପପୁର ଚାଉଁରପୁରନ କୃଷ୍ଣ ବଳରାମଙ୍କର ମଥୁରା ଯିବାର ଦୃଶ୍ୟ ଦର୍ଶକମାନଙ୍କୁ ଭାବୁକ କରିଥିଲା। ଦୁହେଁ ଭାଇଙ୍କୁ ବିଦା କଲାବେଳେ ଗୋପପୁରନୁ ରାଧାଙ୍କର ସହେତେ ଗୋପୀ ଗୋପାଳ ଦୁଃଖେ ଭାଙ୍ଗି ପଡ଼ିଥିଲେ। କୃଷ୍ଣ ବଳରାମ ଆଜି ଧନୁଯାତ୍ରା ଦେଖବାର ଲାଗି ଅକ୍ରୁଙ୍କର ସାଙ୍ଗେ ମଥୁରା ନଗରୀ ଆସିଛନ୍। ସେନ୍ତା ମଥୁରା ନଗରୀନୁ ଆଜି ମହାରାଜା କଂସଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ଥିଲା। ସଞ୍ଜବେଳେ କୃଷ୍ଣ ବଳରାମ ପାଗଲ ହାତୀକେ ମାରବାର ଅଷ୍ଟମଲ୍ଲ ସାଙ୍ଗେ ଯୁଦ୍ଧ ଆର୍ କଂସବଧ କାର୍ଯ୍ୟକ୍ରମ ରହିଛି। ତାର ସହିତ ଦେବକୀ ବସୁଦେବଙ୍କୁ ଜହଲନୁ ମୁକୁଲେଇ କରି ଉଗ୍ରସେନଙ୍କୁ ଫେରଘାଏ ସିଂହାସନଟି ବସାବାର ଦୃଶ୍ୟ ଆଜି ସମ୍ବଲପୁରୀ ଧନୁଯାତ୍ରାନ ଦେଖବାରକେ ମିଲ୍ବା। ରାଜ୍ୟ ସଡ଼କ ଦୁର୍ଘଟଣାଥି ଆହତମାନଙ୍କର ତୁର୍ତ୍ତି ଚିକିତ୍ସା ସେବା ଯୋଗାଇ ଦେବାର ଲାଗି ଭୁବନେଶ୍ୱରନୁ ବାଣିଜ୍ୟ ଆର୍ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସମୀକ୍ଷା କରିଛନ୍। ଟ୍ରମା କେୟାରମାନଙ୍କେ ଉନ୍ନତ ଲାଇଫ୍ ସପୋର୍ଟ ସିଷ୍ଟମ ବଢ଼ାବାରକେ ପଡ଼ବା ଆର୍ ସେନ ଠିକ୍ ସମୟଥି ସୁବିଧା ସୁନିଶ୍ଚିତ କରବାର୍ ଲାଗି ଟ୍ରମା କେୟାର ସେଣ୍ଟର ବଢ଼ାବାରକେ ବୈଠକଟି ମତ ପ୍ରକାଶ ପାଇଥିଲା। ଟ୍ରମା କେୟାରନୁ ଡାକ୍ତର କର୍ମଚାରୀମାନଙ୍କୁ ଖାସ୍ ତାଲିମ ଯୋଗାଇ ଦେବାର ବାବଦେ ଭିଲ୍ ଆଲୋଚନା କରାଯାଇଥିଲା। ଏଦର ଛଡ଼ା ସରକାରୀ ଏଜେନ୍ସି ଚିକିତ୍ସା ପ୍ରତିଷ୍ଠାନ ଆର୍ ଜରୁରୀକାଳୀନ ସେବା ଭିତରେ ସହଯୋଗ ଆର୍ ସମନ୍ୱୟ କେନ୍ତା ଭଲ୍ ରହିବା ସେ ଦିଗେ ପଦକ୍ଷେପ ନିଆଯିବା ବୋଲିକରି ବୈଠକଟି ନିଷ୍ପତ୍ତି ନିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାନୁ ଜାନୁଆରୀ 25 ତାରିଖ ମତଦାତା ଦିବସ ପାଳନ ଲାଗି ପ୍ରଶାସନ ତରଫରୁ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକନୁ ମତଦାତା ଦିବସ ଉଦ୍ଧେ ଛାତ୍ରଛାତ୍ରୀଙ୍କୁ ନେଇକରି ଭିନ୍ ଭିନ୍ ପ୍ରତିଯୋଗିତା ସାଧାରଣ ସଭା ଆର୍ ସଚେତନତା କାର୍ଯ୍ୟକ୍ରମ କରିବାର ଲାଗି ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ସଂଘ ତରଫରୁ ସହରର ଗାନ୍ଧୀ ପଡ଼ିଆଠାରେ ଆଜି ସର୍ବଭାରତୀୟ ଲାଲମଣି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ଟି ସୁନ୍ଦରଗଡ଼ ନବଜୀବନ କ୍ରିକେଟ୍ କ୍ଲବ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ସଂଘକେ 8 ୱିକେଟ୍ ହରାଇଛି। ଆଇବାକାଲ ନବଜୀବନ କ୍ରିକେଟ୍ କ୍ଲବ ଏନ୍ଏସ୍ ପ୍ରୟାଗରାଜ ସାଙ୍ଗେ ଖେଳବା। 26 ତାରିଖ ତକ୍ ହେବାରକେ ଥିବା ଟୁର୍ଣ୍ଣାମେଣ୍ଟଟି ରାଜ୍ୟ ଆର୍ ରାଜ୍ୟ ବାହାରୁ 9ଟା ଦଲ ଭାଗ ନେଇଛନ୍। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗଥି ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଆଜି 2ଟା ମ୍ୟାଚ୍ ହେଉଛି। ସନ୍ଧ୍ୟା 6 ବଜେନୁ ମହିଳା ବର୍ଗଥି ଓଡ଼ିଶା ୱାରିୟର୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ଚାଲିଛି। ରାତି 8:15 ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ପୁରୁଷ ବର୍ଗଥି ମୁହାଁମୁହିଁ ହେବେ। ପାଣିପାଗ ରାଜ୍ୟ ଏବେ 4-5 ଦିନ ତକ୍ ପାଗ ଶୁଖା ରହିବା। ଏବେ କାଲି ସକାଳେ ରାଜ୍ୟର କେତେଟା ଜିଲ୍ଲାନୁ ହାଲକା କୁହୁଡ଼ି ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଭାରତ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରୁ ଐତିହାସିକ ସଫଳତା ହାସଲ କରିକରି ବହୁତ ମାଇଲଖୁଣ୍ଟା ସ୍ଥାପନ କରିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ଦେଲେ ଉଦ୍ବୋଧନ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ନେଲେ ଅବସର। ରାଜ୍ୟ ଅବକାରୀ ଏକାଡେମୀ ସ୍ଥାପନା ସରକାରଙ୍କର ବିଚାରାଧୀନ ଅଛେ କହିଲେ ଅବକାରୀ ମନ୍ତ୍ରୀ। ଆଉ କଂସ ବଧ ସାଙ୍ଗେ ଆଜି ସରୁଛେ ସମ୍ବଲପୁରୀ ଧନୁଯାତ୍ରା। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।